ମାନେ ଏଇ 2015 ଶିଶୁରାମ ଉପଲକ୍ଷେ ଆମର ଇସ୍କନ ମୁଦ୍ରା କରିଥିଲୁ ଭଗବାନ ରାମଚନ୍ଦ୍ରଙ୍କ କଥା। ଆମେ ଇସ୍କନ ଭୁବନେଶ୍ୱରର ପରିଶ ଭକ୍ତ ଶ୍ରୀପାଦ ନାରାୟଣ ପ୍ରଭୁ କହିବେ। ଗତ ବର୍ଷ ସେ କହିଥିଲେ କିଭଳି ଭଗବାନ ରାମଚନ୍ଦ୍ର ଆଦର୍ଶ ପୁତ୍ର ହିସାବରେ ତାଙ୍କର ପିତାଙ୍କର କଥାକୁ ସତ୍ୟ କରିବା ପାଇଁ ସେ ଯାଉଛନ୍ତି, 14 ବର୍ଷ ବନବାସ ଯାଉଛନ୍ତି। ତେଣୁ ସେ କଥାକୁ କହିଥିଲେ, ଗତ ବର୍ଷ 9 ଦିନ ଧରି କହିଥିଲେ। ସେ ଯେଉଁଠି ଶେଷ କରିଥିଲେ କଥାକୁ ଆଜି ସେଇଟା ଧାରଣ କରାଯିବ କଥା। ତେଣୁ ଏଇ ଯେଉଁ ଭଗବାନଙ୍କ କଥା ବର୍ଣ୍ଣନା କରାଯାଇଛି ଯେ ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ତ୍ରୀ ପୁନାଦିକି ବକ୍ତାରଂ ପୃଚକଂ ଶତ୍ରୁଂ ତତ୍ପାଦ ଶରଣଂ ଯଥା। ଭଗବାନ ବାସୁଦେବଙ୍କର କଥା ଯେ ଏଭଳି ପବିତ୍ର ଯେ ଯେଉଁମାନେ ବକ୍ତାରଂ ଯେ କଥା କହିବେ, ଯେ ସେ ବିଷୟରେ ପ୍ରଶ୍ନ ପଚାରିବେ ଏବଂ ଯିଏ ସେ କଥା ସବୁ ଶ୍ରବଣ କରିବେ ସମସ୍ତେ ପବିତ୍ର ହେଇଯିବେ। ଯେଭଳି ଭଗବାନଙ୍କରୁ ନିର୍ଗତ ଗଙ୍ଗାଦେବୀ ତ୍ରିଲୋକକୁ ପବିତ୍ର କରୁଛନ୍ତି, ସେହିଭଳି ଭାବରେ ଭଗବାନଙ୍କ କଥା ସମସ୍ତଙ୍କୁ ପବିତ୍ର କରେ। ଏସବୁ ଭାବରେ ଶ୍ରୀ ଗୋପାଳ ମହାରାଜ ଶ୍ରୀ ଭାଗବତଙ୍କ ଦର୍ଶନ ସଂଘ ପ୍ରଥମ ବିହାର ଏସବୁ ଉପରେ ଭାଷା କହୁଛନ୍ତି ଯେ ହରିକୃଷ୍ଣ ମୁଭମେଣ୍ଟ ଯେ ଆମର ବର୍ତ୍ତମାନ ଚାଲିଛି, ଯେ ଭଗବାନଙ୍କର କଥା ପ୍ରଚାର କରାଯାଉଛି ହରିକୃଷ୍ଣ ଆନ୍ଦୋଳନ ଦ୍ୱାରା, ଇଏ ହେଉଛି ହରିକୃଷ୍ଣ ମୁଭମେଣ୍ଟ ଇଜ୍ ପୁରା ବାସୁଦେବ କଥା। ଏ ହରିକୃଷ୍ଣ ଆନ୍ଦୋଳନ ହେଉଛି କେବଳ ଭଗବାନ ବାସୁଦେବଙ୍କ କଥା ହିଁ କୁହାଯାଉଛି। ତେଣୁ ଏନିୱାନ୍ ହୁ ହିୟର୍ସ, ଏନିୱାନ୍ ହୁ ଜଏନ୍ସ ଦ ମୁଭମେଣ୍ଟ ଆଣ୍ଡ ଏନିୱାନ୍ ହୁ ପିଚେସ୍ ୱିଲ୍ ଅଲ୍ ବି ପ୍ୟୁରିଫାଏଡ୍। ତେଣୁ ଏଇ ଭଗବାନ କଥା ଯିଏ ଶ୍ରବଣ କରିବେ, ଯିଏ ଏଇ ଆନ୍ଦୋଳନରେ ଯୋଗ ଦେବେ ଏବଂ ଯିଏ କଥା ପ୍ରଚାର କରିବେ ସମସ୍ତେ ପବିତ୍ର ହେଇଯିବେ। ଭଗବାନ ରାମଚନ୍ଦ୍ରଙ୍କ କଥା ବହୁତ ଦୁର୍ଲଭ ଶୁଣିବାକୁ ଆମେ ବିଶେଷ ଭାବରେ ଆମର କୃଷ୍ଣଚେତନଶୀଳ ସଂଘରେ କୃଷ୍ଣଚେତନ ସଂଘ ଇସ୍କନରେ ପ୍ରାୟ ଭଗବାନ କୃଷ୍ଣଙ୍କ କଥା ସବୁଠାରେ ଆମେ ଶୁଣୁଛେ, କିନ୍ତୁ ଭଗବାନ ରାମଚନ୍ଦ୍ରଙ୍କ କଥା ଏବଂ ବିଶେଷ ଭାବରେ ଯେଉଁ ଅନୁମୋଦିତ ଗ୍ରନ୍ଥ ରାମାୟଣ ଗ୍ରନ୍ଥ ଯାହାକି ମହର୍ଷି ବାଲ୍ମୀକି ପ୍ରସ୍ତୁତ କରିଛନ୍ତି ସେଇ କଥା ବହୁତ ଦୁର୍ଲଭ ପ୍ରାୟ ମିଳେନି ଶୁଣିବା ପାଇଁ। ସାଧାରଣତଃ ଆମେ ବାଲ ବର୍ଷରେ ବହୁତ ଭାବରେ ଯେଉଁମାନେ ବିଶେଷ ଭାବରେ ମହର୍ଷି ଆମର ରାମଚରିତ ମାନସ ଯେ ଗୋସ୍ୱାମୀ ତୁଳସୀଦାସଙ୍କର ରାମଚରିତ ମାନସ ଆମେ ପ୍ରାୟ ଶୁଣୁଛେ, କିନ୍ତୁ ଅନୁମୋଦିତ ଗ୍ରନ୍ଥ ହିସାବରେ ରାମାୟଣ ଗ୍ରନ୍ଥ ଯେଉଁ ମହର୍ଷି ବାଲ୍ମୀକି ରଚନା କରିଛନ୍ତି 25,000 ଶ୍ଳୋକ ବିଶିଷ୍ଟ ଏଇ ମହର୍ଷି ବାଲ୍ମୀକିଙ୍କର ଏଇ ରାମାୟଣ ଗ୍ରନ୍ଥ ଖୁବ ଦୁର୍ଲଭ, ଶ୍ରବଣ କରିବା ପାଇଁ ଖୁବ ଦୁର୍ଲଭ ମିଳେ। ତେଣୁ ଆମକୁ ଏ ସୌଭାଗ୍ୟ ମିଳିଛି ଶ୍ରୀପାଦ ପ୍ରଭୁ ଆମେ ଗତ ବର୍ଷ କହିଥିଲେ ଅଯୋଧ୍ୟା କାଣ୍ଡ ବିଷୟରେ ରାମାୟଣ 7ଟି କାଣ୍ଡ ଅଛନ୍ତି, ପ୍ରଥମ କାଣ୍ଡ ହେଉଛନ୍ତି ବାଳକାଣ୍ଡ, ଭଗବାନ ରାମଚନ୍ଦ୍ରଙ୍କର କଥା, ଭଗବାନଙ୍କ ବାଲ୍ୟଲୀଳା, ଯେମିତି ଭଗବାନ କୃଷ୍ଣଙ୍କର ବାଲ୍ୟଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଆଗତ 10 ସ୍କନ୍ଧରେ 45 ଅଧ୍ୟାୟ ବର୍ଣ୍ଣନା କରାଯାଇଛି, କିନ୍ତୁ ଭଗବାନ ରାମଚନ୍ଦ୍ରଙ୍କର ବାଲ୍ୟଲୀଳା ଏତେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ। ବାଲ୍ୟ ଚାପଲ୍ୟ ତାଙ୍କର ନାହିଁ, ବାଲ୍ୟ ଚାପଲ୍ୟ ଭଗବାନ କୃଷ୍ଣ ଯେଉଁଭଳି ଚାପଲ୍ୟ କରିଥିଲେ, ଚୋରି କରୁଥିଲେ, ଏସବୁ ଏ ଭଗବାନ କୃଷ୍ଣଙ୍କ ଲୀଳା ପୁରୁଷୋତ୍ତମଙ୍କ କଥା ଆମେ ଶୁଣୁଛେ, କିନ୍ତୁ ମର୍ଯ୍ୟାଦା ପୁରୁଷୋତ୍ତମଙ୍କର ଯେଉଁ ବାଲ୍ୟଲୀଳା ଯେଉଁ ରହିଛି ବହୁତ ଗମ୍ଭୀର ଲୀଳା ସେ ବିଷୟରେ ଆମେ ଶ୍ରବଣ କରିନେ ଆମକୁ ଶୁଣେଇବେ। ଯାହା ହେଉ ପର ଦ୍ୱିତୀୟ କାଣ୍ଡ ହେଉଛି ଅଯୋଧ୍ୟା କାଣ୍ଡ, ସେଇ କାଣ୍ଡରୁ ଆମର ପ୍ରଭୁ କଥା ଆରମ୍ଭ କରିଛନ୍ତି। ଦଶରଥଙ୍କର ଯେଉଁ କଥା ଦେଇଥିଲେ କୈକେୟୀ ମହାରାଣୀଙ୍କୁ ଏ 2ଟି ବର ପ୍ରଦାନ କରିବେ, ସେଇ 2ଟି ବରକୁ ସେ ମାଗିଛନ୍ତି ଯେ ରାତି ପାଇଲେ ଭଗବାନ ରାମଚନ୍ଦ୍ର ରାଜା ହେବେ, କିନ୍ତୁ ତା ପୂର୍ବରୁ ମଥୁରାଙ୍କର ପ୍ରବଚନାରେ ସେ 2ଟି ବର ମାଗିଛନ୍ତି ଯେ ବର ରାଜା ହେବେ ଏବଂ ରାମଚନ୍ଦ୍ର 14 ବର୍ଷ ବନବାସ ଆସିବେ। ଏଇ ଯେଉଁ କଥା ଆମେ ଶ୍ରବଣ କରିଥିଲେ ଗତ ବର୍ଷ ସେଇଠାରୁ ପୁଣି
Thank you. Namo Vishnu.